ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହେଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଏଲ ଦେଶବାସୀଙ୍କର ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପ୍ରାଣୀ ଚିକିତ୍ସକମାନଙ୍କର ଅବଦାନକେ ଶ୍ରୋତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଭୁବନେଶ୍ୱରଠାରେ ଖାସ କାର୍ଯ୍ୟକ୍ରମ ଥି 219 ପ୍ରକଳ୍ପ ଲାଗି ବୁଝାମଣାପତ୍ର ସ୍ୱାକ୍ଷର କଲେ ମୁଖ୍ୟମନ୍ତ୍ରୀ। ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ନ ଆଷ୍ଠାନ ମୂଲ ହେଉଛେ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 133 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସାରା ଦେଶରେ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଉଛି। ଫି ବଛର ଏପ୍ରିଲ୍ ମାସର ଶେଷ ଶନିବାର ଦିନ ପ୍ରାଣୀ ଚିକିତ୍ସକମାନଙ୍କର ନିଷ୍ଠା, ସେବା ଭାବ ଆର୍ ସମାଜ ଲାଗି ତାଙ୍କର ଅବଦାନକେ ଶ୍ରୋତା କରବାର୍କେ ଏହି ଦିବସ ପାଳନ କରାଯାଏସି। ପ୍ରାଣୀମାନେ ପରିବେଶ ସନ୍ତୁଳନ ଆର୍ ମନୁଷ୍ୟମାନଙ୍କର ସ୍ୱାସ୍ଥ୍ୟର ଗୋଟିଏ ଜରୁରୀ ଅଂଶ ଆନ୍। ପ୍ରାଣୀମାନଙ୍କର ଚିକିତ୍ସା, ଜୁନୋଟିକ୍ ରୋଗ ନିୟନ୍ତ୍ରଣ, ଖାଦ୍ୟ ସୁରକ୍ଷା ଆର୍ ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ପ୍ରାଣୀ ଚିକିତ୍ସକମାନେ କାମ କରସନ୍। ଇ ବଛର ଇ ଦିବର୍ଷ ବାର୍ତ୍ତା ହେଉଛେ ପ୍ରାଣୀ ଚିକିତ୍ସକ ଖାଦ୍ୟ ଆର୍ ସ୍ୱାସ୍ଥ୍ୟର ରକ୍ଷକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ପ୍ରାଣୀ ଚିକିତ୍ସକ ଆଉ ବୃତ୍ତିଧାରୀମାନଙ୍କୁ କୃତଜ୍ଞତା ଜଣାଇକରି କହିଛନ୍, ପଶୁପାଳକମାନଙ୍କ ନିରନ୍ତର ଚେଷ୍ଟା ଲାଗି ସୁସ୍ଥ ଆର୍ ସୁରକ୍ଷିତ ସମାଜ ଗଠନ ସହିତ ଗ୍ରାମୀଣ ଜନଜୀବନ ବର୍କସ୍ ହୋଇଥିସି। ଇ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ହେବାର୍କେ ଥିବାର ଖାସ୍ କାର୍ଯ୍ୟକ୍ରମ ଥି ଯୋଗ ଦେଇଛନ୍। ଇ ଅବସରରେ ସେ 76 ନୂଆ ପ୍ରାଣୀ ଚିକିତ୍ସାଳୟ ଆର୍ 12 ମତ୍ସ୍ୟ ସମ୍ପଦ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ଇତାର ସହିତ 219 ନୂଆ ପ୍ରାଣୀ ସମ୍ପଦ ଭିତ୍ତିଭୂମି ପ୍ରକଳ୍ପ ଲାଗି ଫିଲ୍ ଇ ଅବସରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛେ। ମ୍ୟାଲେରିଆକେ ପୂରାପୂରି ହଟାବାର୍ ଲାଗି ଆମେ ପ୍ରତିବଦ୍ଧ, ଆମେ କରିପାର୍ମା, ଇହାଦେ ଆମ୍କେ ହିଁ କର୍ବାର୍କେ ହେବା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜିର୍ ଦିନକେ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି। 2030 ତକ୍ ଦେଶକେ ପୁରା ମ୍ୟାଲେରିଆ ମୁକ୍ତ କର୍ବାର୍ ଲାଗି ରାଜ୍ୟ ସରକାର ଦୁର୍ଗମ ଇଲାକାନ ମ୍ୟାଲେରିଆ ନିରାକରଣ ଦମନ କାର୍ଯ୍ୟକ୍ରମ ଜାରି ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମ୍ୟାଲେରିଆ ରୋଗକେ ଶେଷ କରବାର୍ ଲାଗି ଆଜିର୍ ଦିନେ ସରକାର ପ୍ରତିବଦ୍ଧ ବୋଲି କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ମାଝୀ କହିଛନ୍, ସଚେତନତା ନିବାରଣ ଆର୍ ସାମୁହିକ ଚେଷ୍ଟା ଜରିଏ ଆମେ ଗୋଟିଏ ସୁସ୍ଥ ଆର୍ ମ୍ୟାଲେରିଆ ମୁକ୍ତ ରାଜ୍ୟ ଗଠନ କରିପାରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିଶ୍ୱ ମ୍ୟାଲେରିଆ ଦିବସ ବାବଦେ ବୁର୍ଲା ଭୀମସାର ସହକାରୀ ପ୍ରଫେସର ଆର୍ ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ ମିଶ୍ର କହିଛନ୍,
ଆଜି 25 ହେଲା ବିଶ୍ୱ ମ୍ୟାଲେରିଆ ଦିବସ। ଏଥର ବାର୍ତ୍ତା ହେଲା ଯେ ଆମେ ମ୍ୟାଲେରିଆକେ ଅଟକେଇ ପାର୍ମା ଆଉ ଆମେ ଅଟକାବାର କଥା। ଏ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଦମନ ପ୍ରୋଗ୍ରାମ ଯାହା ହେଲା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ, ଏ ପ୍ରୋଗ୍ରାମ କେ 2030 ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରିଛନ୍। ରାଜ୍ୟର 21 ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଏ ପ୍ରୋଗ୍ରାମଟା ଚାଲବା। ଉଷୋ ଦିଆ ହେଇଥିସି ମଶାରୀରେ, ଯେନକି ମଶା ଯଦି ବସବା ବୋଲେ ମଶାମାନେ ମରିଯାଇଥିସନ୍। ସେ ପ୍ରକାରର ମଶାରୀ ପ୍ରତି ଘରେ ବଣ୍ଟନର ବ୍ୟବସ୍ଥା ରହିଛେ। ଆଇରନ୍ ଆଉ ଫୁଲିକ ଏସିଡ୍ର ବ୍ୟବସ୍ଥା ବି ଏହି ପ୍ରୋଗ୍ରାମ ଭିତରେ ରହିଛେ। ଆସୁନ୍ ସମସ୍ତେ ସରକାର କରି ଅଭିଯାନରେ ସାମିଲ ହମା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳ ବେଳା ବଲାଙ୍ଗୀର ସର୍କିଟ୍ ହାଉସ୍ଠାରେ ସାଧାରଣ ଲୋକଙ୍କୁ ଭେଟିକରି ସେମାନଙ୍କ ସାଙ୍ଗେ ଆଲୋଚନା କରିବାର ସହିତ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ସବୁ ଅଭିଯୋଗର ଉଚିତ ଅନୁଧ୍ୟାନ କରିକରି ସେସବୁର ତୁର୍ତ୍ତି ସମାଧାନ କରିବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନକେ ଅତକା ସ୍ୱଚ୍ଛ, ଉତ୍ତରଦାୟୀ ଆର୍ ଲୋକାଭିମୁଖୀ କରବାର ସହିତ ଶେଷ ଧାଡ଼ି ନଥିବା ଲୋକଙ୍କ ପାଖେ ସରକାରୀ ସେବା ପହଞ୍ଚାବାଟା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶା ବିଧାନସଭାର ଖାସ୍ ଅଧିବେଶନ ଆଇବା 30 ଦିନ ହେବା। ଗୋଟେ ଦିନ ଲାଗି ବସ୍ବାର୍କେ ଥିବାର ଅଧିବେଶନ ସକାଳର 11 ମୂଲ ହେବା। ଅଧିବେଶନ ଥି ଦେଶର ଗଣତନ୍ତ୍ର ଥି ମହିଳାମାନଙ୍କର ଯୋଗଦାନ ଉପରେ ଆଲୋଚନା ହେବା ବୋଲି ବିଜ୍ଞପ୍ତି ଥି କୁହାଯାଇଛି। ଏଥିଲାଗି ବିଧାନସଭା ସଚିବାଳୟ ତରଫ ବିଜ୍ଞପ୍ତି ଜାରି କରାଯାଇଛି। ସଂସଦନ ଏଇ ମାସର 16 ତାରିଖ ସୀମା ପୁନଃନିର୍ଦ୍ଧାରଣ ଆର୍ ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଖାସ୍ ଅଧିବେଶନ ବସିଥିଲା। ଲୋକସଭା ଆର୍ ରାଜ୍ୟ ବିଧାନସଭାମାନଙ୍କେ ମହିଳାମାନଙ୍କର ଲାଗି 33% ଆସନ ସଂରକ୍ଷଣ କରବାର୍କେ ଅଧିନିୟମଥି ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱରର ଏସ୍ଆଇଆର୍ଡି କ୍ୟାମ୍ପସ୍ନୁ ଓଡ଼ିଶା ଗ୍ରାମୀଣ ବିକାଶ ଆର୍ ମାର୍କେଟିଂ ସୋସାଇଟି ଓର୍ମାସ୍ ତରଫ ଆମ୍ ଚାଷ ବାବଦ ଗୋଟିଏ ଖାସ୍ ଦକ୍ଷତା ବିକାଶ କର୍ମଶାଳା ହୋଇଯାଇଛି। ରାଜ୍ୟର 15 ମୁଖ୍ୟ ଆମ୍ ଉତ୍ପାଦନକାରୀ ଜିଲ୍ଲାନୁ ଚାଷୀ ଆର୍ କୃଷି ଅଧିକାରୀମାନେ ଏଥି ଭାଗ ନେଇଥିଲେ। କର୍ମଶାଳାଟି ସୁରକ୍ଷିତ ଭାବେ ଆମ୍ ଚାଷ ବୈଜ୍ଞାନିକ ପଦ୍ଧତି ଅମଲ ଉତ୍ତରର ପରିଚାଳନା ଗ୍ରେଡିଂ ପ୍ୟାକେଜିଂ କୋଲ୍ଡ ଚେନ୍ ବ୍ୟବସ୍ଥା ଆର୍ ବଜାର ସଂଯୋଗୀକରଣ ବାବଦେ ପ୍ରଶିକ୍ଷଣ ଦିଆଯାଇଥିଲା। ଓଡ଼ିଶାର ଆମ୍କେ ବିଦେଶୀ ବଜାରକେ ପଠାଇକରି ଚାଷୀମାନେ କେନ୍ତା ଐତକା ଲାଭ ପାଇପାରିବେ ସେ ବାବଦେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଆଉ ରାଜ୍ୟ ସରକାର ସାଧାରଣ ଲୋକଙ୍କନୁ ମିଳିଥିବାର ପରାମର୍ଶକେ ଆଧାର କରିକରି ବିକାଶ ପ୍ରକ୍ରିୟାକେ ତୁର୍ତ୍ତି କରୁଛନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଦେବଗଡ଼ ଜିଲ୍ଲାନ ପାଖାପାଖି 280 କୋଟି ଟଙ୍କାର 124 ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରିକରି ଶ୍ରୀ ପ୍ରଧାନ କହିଛନ୍, ଜିଲ୍ଲାକେ ବିକଶିତ କରବାର୍କେ ହେଲେ ସେ ଅଞ୍ଚଳର ପର୍ଯ୍ୟଟନର ବିକାଶ, ସ୍ୱଚ୍ଛତା, ଚାଷ କ୍ଷେତ୍ରତି ଅଭିବୃଦ୍ଧି ବାଗିର୍ ସବୁ କ୍ଷେତ୍ରକେ ଜୋର୍ ଦେବାର୍କେ ପଡ଼୍ବା। ଜିଲ୍ଲାବାସୀଙ୍କୁ ସ୍ୱାଭିମାନ ସହିତ ବଞ୍ଚବାର୍ ଲାଗି, ରୋଜଗାର ବଢ଼ାବାର ସହିତ ଅର୍ଥନୈତିକ ବିକାଶକେ ଅଗ୍ରାଧିକାର ଦେବାର୍କେ ହେବା। ଫି ଘରକେ ପାଇପ୍ ଥି ଗ୍ୟାସ୍ ସେବାର ଶୁଭାରମ୍ଭ, ବୁନ୍ଦା ଜଳସେଚନର ବ୍ୟବସ୍ଥା ଆଇବା ଦିନେ ଦେବଗଡ଼ ଜିଲ୍ଲାକେ ବିକାଶର ରାହାତି ନେବା ବୋଲି ଶ୍ରୀ ପ୍ରଧାନ ଆଶ କରିଛନ୍।
ଭାରତ ସରକାର ସହକାରରୁ ସମୃଦ୍ଧି, କୋପରେଟିଭରୁ ଏମ୍ପାୱରମେଣ୍ଟ ଇଏ ଯୋଜନା କରିଛନ୍ତି। ଜିଲ୍ଲାର ଲକ୍ଷେ ପରିବାରର ଆମଦାନୀକୁ ବଢ଼େଇବା ପାଇଁ ପଡିବ। ଦେବଗଡ଼ ଜିଲ୍ଲାକୁ ବି ସଦର ମହକୁମାରେ ବି ଆମେ ପାଇପ୍ ଯୋଗେ ଗ୍ୟାସ ଆଣିବା। ଦେବଗଡ଼କୁ ଅର୍ଥନୈତିକ ବିକାଶ କରିବା ପାଇଁ ହେଲେ ଯୋଉ ମୁଁ 3 ଅନୁରୋଧ କରିଛି, ଘର ତୁଳନାରେ ପାଖାପାଖି ଅଧିକା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଲଗେଇବା। ଏଇଠି ଆମେ କେବଳ ସହର ନୁହେଁ, ଗାଁ ଗଣ୍ଡାକୁ ସ୍ୱଚ୍ଛ ରଖିବା। ତୃତୀୟ ଅନୁରୋଧ, ଏଇଠି ଜଳସେଚନ ବଢ଼େଇବା, ମାଛ ଚାଷ ବଢ଼େଇବା, ଦୁଗ୍ଧ ଚାଷ ବଢ଼େଇବା, ଛେଳି ମେଣ୍ଢା ଚାଷ ବଢ଼େଇବା, ପନିପରିବା ଚାଷ ବଢ଼େଇବା, ଡାଲି ଜାତ ଦ୍ରବ୍ୟର ଚାଷ ବଢ଼େଇବା। ୟା ଗୋଟେ କୃଷି ପ୍ରଧାନ ଜିଲ୍ଲା, ୟାର ଦାୟିତ୍ୱ ଆମେ ନେବା।
କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ବ୍ଲକ୍ନ ଚାଲୁଥିବା ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କୁ ଆଜି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍। କାମ ଚାଲୁଥିବା ସବୁ ପ୍ରକଳ୍ପମାନଙ୍କୁ ଆଇବା ମାସ 31 ତାରିଖ ତକ ଶେଷ କରବାର୍କେ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ସବୁ ପ୍ରକଳ୍ପର ଗୁଣବତ୍ତାକେ ସୁନିଶ୍ଚିତ କରବାର ସହିତ ସେସବୁର ମାନଦଣ୍ଡକେ ଯାଞ୍ଚ କରବାର ଆର୍ ଧାରି ସମୟ ଭିତରେ ସେସବୁ ଶେଷ କରବାର ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍। ଜିଲ୍ଲାନ ମୋଟ 131 ଉନ୍ନୟନମୂଳକ ପ୍ରକଳ୍ପ ଭିତରୁ 88 ପ୍ରକଳ୍ପର କାମ ଶେଷ ହେବା ସହିତ 18 ପ୍ରକଳ୍ପର କାମ ଚାଲୁଛି ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲା ପାଇକମାଲ ପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବର ବୈଶାଖ ମେଳା 2026 ଅବସରରେ ମନ୍ଦିର ପରିସନ୍ନ ରଙ୍ଗୋଲି ପ୍ରତିଯୋଗିତା ଓ ଚିତ୍ରକଳା ଶିବିର ହୋଇଯାଇଛି। ଆଇବାକାଲିଠାନୁ ମେ 1 ତାରିଖ ତକ ହେବାର୍କେ ଥିବାରି ମେଳା ଲାଗି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମଟି ଓଡ଼ିଶାର ଭିନ୍ ଭିନ୍ ଜାଗାରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାରୁ ଜୁନିୟର ଆର୍ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ ମୂଲ ହେଉଛି। ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନ୍, ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗଥି ହେବାର୍କେ ଥିବାରି ପ୍ରତିଯୋଗିତା ଆଇବା 3 ତାରିଖ ତକ ଚାଲ୍ବା। ପ୍ରତିଯୋଗିତାଟି 25 ରାଜ୍ୟ, 3 କେନ୍ଦ୍ରଶାସିତ ଅଞ୍ଚଳ ଆର୍ ସର୍ଭିସ୍ ବୋର୍ଡର 600 ଅଧିକା ପ୍ରତିଯୋଗୀ ଭାଗ ନେଉଛନ୍। ଏହି ଜାତୀୟ ପ୍ରତିଯୋଗିତାଟି ଆଧାରଥି ଆଇବା ଏସିଆନ୍ ଗେମ୍ସ, କମନ୍ୱେଲ୍ଥ ଗେମ୍ସ ଆର୍ ଏସିଆନ୍ ଚାମ୍ପିୟନ୍ସିପ୍ ଲାଗି ଖେଳାଳି ବଛାଯିବା। ରାଜ୍ୟ ଭିନ୍ ଭିନ୍ ଜାଗାନ ଖରାର ପ୍ରକୋପ ବଢ଼ବାର୍କେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ଜବର ଗରମ ଆର୍ ଗୁଳୁଗୁଳିକେ ନେଇକରି 15 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ଦିନର ସବୁନୁ ଜହ ତାପମାତ୍ରା 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପ୍ରାଣୀ ଚିକିତ୍ସକମାନଙ୍କର ଅବଦାନକେ ଶ୍ରୋତା କରିକରି ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ। ଭୁବନେଶ୍ୱରଠାରେ ଖାସ୍ କାର୍ଯ୍ୟକ୍ରମ ଥି 219 ପ୍ରକଳ୍ପ ଲାଗି ବୁଝାମଣାପତ୍ର ସ୍ୱାକ୍ଷର କଲେ ମୁଖ୍ୟମନ୍ତ୍ରୀ। ଦେବଗଡ଼ ଜିଲ୍ଲାନ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜିଠାନ୍ ମୂଲ ହେଉଛେ ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।